ମ୍ୟାମ ନମସ୍କାର, ପ୍ରଭାସିନୀ ସାହୁ କହୁଥିଲି ଶୁକ ବିହାର 66 ୱାର୍ଡ। ଏଠି ମ୍ୟାମ ପାଣି ପ୍ରୋବ୍ଲେମ ହଉଛି ବହୁତ, ଟିକେ ପାଣି ସୁବିଧା ଯଦି କରିଥାନ୍ତେ ଆମେ ଖୁସି ହେଇଥାନ୍ତୁ। ଟିକେ ଠିକ ଟାଇମରେ ପାଣି ଆସୁନି, ଆସିଲେ ଆସି 10-11 ହେଇଯାଉଛି ଆଉ। ଟିକେ ସକାଳଟା ଆମେ ଯଦି ମ୍ୟାମ ଛାଡ଼ନ୍ତେ ତାହେଲେ ଟିକେ ଆମକୁ ଟିକେ ସୁବିଧା ଲାଗିଥାନ୍ତା, ଖୁସି ବି ଆମକୁ ହେଇଥାନ୍ତା, ଟିକେ ବି ଲାଗିଥାନ୍ତା।